श्रीमद्भागवतं दशमस्कन्द 69 अध्याय श्लोक 15 दृष्ट्वा सभाज्यं गरुडोपरि स्थितम् दृष्ट्वा सभाज्यं गरुडोपरि स्थितम् सूर्योपरिष्टाद् सतडिघनं यथा सूर्योपरिष्टाद् सतडिघनं यथा कृष्णं स तस्मै व्यसृजच्छतघ्नीम् कृष्णं स तस्मै व्यसृजच्छतघ्नीम् जोधाश्च सर्वे युगपच्च बिव्यधो जोधाश्च सर्वे युगपच्च बिव्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टाद् सतडिघ्नं यथा कृष्णं स तस्मै व्यसृजच्छतघ्नीम् जोधाश्च सर्वे युगपच्च बिव्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टाद् सतडिघ्नं यथा कृष्णं स तस्मै व्यसृजच्छतघ्नीम् जोधाश्च सर्वे युगपच्च बिभ्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टा सतडिघ्नं यथा कृष्णं स तस्मै व्यसृजच्छतघ्नीम् योद्धाश्च सर्वे युगपच्च बिभ्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टा सतडिघ्नं यथा कृष्णं स तस्मै व्यसृजच्छतघ्नीम् योद्धाश्च सर्वे युगपच्च बिभ्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टाद् सतडिघ्नं यथा कृष्णं च तस्मै व्यसृजच्छतघ्नीम् जोधाश्च सर्वे युगपद् बिभ्यधो दृष्ट्वा सभाज्यं गरुडोपरि स्थितम् सूर्योपरिष्टा सतडिघ्नं यथा कृष्णं च तस्मै विश्वजच्छतघ्नीं जोधाश्च सर्वे युगपद् बिभ्यधो ଗରୁଡ଼ ଉପରେ ଆସୀନ ଭଗବାନ କୃଷ୍ଣ ଏବଂ ତାଙ୍କର ପତ୍ନୀ ସୂର୍ଯ୍ୟଙ୍କୁ ଆବୃତ କରିଦେବା ଭଳି ବିଦ୍ୟୁତ ଯୁକ୍ତ ବାଦଲ ସଦୃଶ ପ୍ରତୀତ ହେଉଥିଲେ। ଭଗବାନଙ୍କୁ ଦେଖି ଭୌମ ଦ୍ୱାର ଶତଘ୍ନୀ ନାମକ ଭାଲାକୁ ତାଙ୍କ ଆଡ଼କୁ ଛାଡ଼ିଲା। ତତ୍ପଶ୍ଚାତ ଭୌମର ସମସ୍ତ ସୈନିକ ଏକ ସାଙ୍ଗରେ ନିଜ ନିଜର ଅସ୍ତ୍ର ଦ୍ୱାରା ଆକ୍ରମଣ କଲେ। ହରିକୃଷ୍ଣ ଅବସ୍ଥ ଭକ୍ତ ସ୍ୱଜନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ ବର୍ତ୍ତମାନ ଭଗବାନଙ୍କର ନରକକୁ ବିନାଶନ କରିବେ। ଆ ପୂର୍ବରୁ ଆମେ ଶୁଣିଲେ ମୂରକୁ କେମିତି ଭଗବାନ ଉଦ୍ଧାର କଲେ ବା ତାଙ୍କୁ ଯେଉଁ ତାକୁ ଯେଉଁ ବିନାଶ କଲେ। ଏ 6-13 ଶ୍ଳୋକରେ କୁହାଯାଇଛି, 14-22 ଏ 9 ଶ୍ଳୋକରେ ଏଇ ନରକକୁ ବିନାଶ କରିବେ ଭଗବାନ, ଏଇ ଲୀଳାଟି ବର୍ଣ୍ଣନା କରାଯିବ। କିନ୍ତୁ ଆମେ 15 ଲେଖିଦେଲୁ, କ'ଣ ପାଇଁ ମୁଁ ଜାଣିପାରୁନି। 14 ହେବା କଥା ଆକ୍ଚୁଆଲି, କାହିଁକି ନା 13 ଯାଏ ଆମେ ଗତକାଲି କହିଥିଲେ, ତଥାପି ଆମେ ପାଠ କରିଦେବା। ଆମେ ଶୁଣିଥିଲେ ଏଇଭଳି ଭାବରେ ଯେତେବେଳେ ଭଗବାନ ତାଙ୍କର ପତ୍ନୀଙ୍କ ସହିତ ଆସିଛନ୍ତି, ସତ୍ୟଭାମାଙ୍କ ସହିତ ଆସିଛନ୍ତି, ଗରୁଡ଼ ପୃଷ୍ଠରେ ସେ ଯୁଦ୍ଧ କରୁଛନ୍ତି, ମୂରକୁ ପ୍ରଥମେ ଭଗବାନ ହତ୍ୟା କଲେ। ହତ୍ୟା କଲା ପରେ ଆମେ ଶୁଣିଲେ କିଭଳି ଭାବରେ ସେ ସବୁ ପଡ଼ିଲା, ଯେମିତି ଶୃଙ୍ଗ ପଡ଼ିଲା ଭଳିଆ ପଡ଼ିଲା ସେ ଜଳ ଭିତରେ, ଏସବୁ ବର୍ଣ୍ଣନା କରାଯାଇଛି। ତାକୁ ହତ୍ୟା କଲାପରେ ତା'ର ଯେଉଁ 7 ଥିଲେ ଏବଂ ତାଙ୍କର ସେନାଧ୍ୟକ୍ଷ ପୀଠଙ୍କ ସହିତ 7 ଆସିଲେ ଭଗବାନ ସହ ଯୁଦ୍ଧ କରିବା ପାଇଁ, ସେମାନେ ମଧ୍ୟ ନିହତ ହେଲେ। ତେଣୁ ତାପରେ 14 ତାନ୍ ପୀଠ ମୁଖ୍ୟାନ ନୟଦମକ୍ଷୟଂ, ସେ ଯେଉଁ ପୀଠ ଯେ ମୁଖ୍ୟ ଥିଲେ ତାଙ୍କର ଯେ ସେନାଧ୍ୟକ୍ଷ ପୀଠଙ୍କ ସହିତ ମୁଖ୍ୟ ଅନୟତ ଯମକ୍ଷୟଂ, ଭଗବାନ ତାଙ୍କୁ ଯେଉଁ ହତ୍ୟା କଲେ ଯମକ୍ଷୟଂ, ଯମକ୍ଷୟଂ କହିଲେ ଯମଙ୍କ ସ୍ଥାନକୁ ପଠାଇଦେଲେ, କିନ୍ତୁ ପ୍ରକୃତରେ ଯମଙ୍କ ସ୍ଥାନ ଭଗବାନ। ଯେଉଁମାନେ ମୃତ୍ୟୁବରଣ କରନ୍ତି ଅଧିକାଂଶ ଯମାଳୟକୁ ଯାଆନ୍ତି, ସେଇଠି ତାଙ୍କ ବିଚାର, ସଞ୍ଜୀବନୀପୁରୀ ତାଙ୍କ ରହିଛି, ସଞ୍ଜୀବନୀପୁରୀ ସେଇଠି ତାଙ୍କ ବିଚାର ହୁଏ ଜୀବନ ସାରା ସେ କ'ଣ କଲେ, କେତେ ପାପ କଲେ, କେତେ ପୁଣ୍ୟ କଲେ, ସେଇ ଅନୁସାରେ ଯମରାଜ ଦଣ୍ଡ ଦେବେ ବା ତାଙ୍କୁ ପୁରସ୍କୃତ କରିବେ। ଏସବୁ କଥା ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି। ଗୋଟେ ସ୍ଥାନରେ ନୃଗଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଏତେ ପୁଣ୍ୟ କରିଥିଲେ ତାଙ୍କର ବହୁତ ବର୍ଷ କାଳ ସ୍ୱର୍ଗରେ ରହିବାର ଥିଲା, କିନ୍ତୁ ଗୋଟିଏ ଅଜାଣତରେ ପାପ କରିଦେଇଥିଲେ। ସେଇଟା ହେଉଛି ଗୋଟେ ଗାଭୀକୁ ଗୋଟେ ଜଣକୁ ଦାନ କରିଥିଲେ, କିନ୍ତୁ ଆଉ ଥରେ ଦ୍ୱିତୀୟ ଥର ପାଇଁ ସେଇଟାକୁ ଦାନ କରିଦେଲେ ତାଙ୍କ ଅଜାଣତରେ। ତେଣୁ ଯମରାଜ ତାଙ୍କୁ କହିଲେ, ଆପଣଙ୍କର ଏଇଭଳି ଭାବରେ ଅନେକ ପୁଣ୍ୟ ରହିଛି, କିନ୍ତୁ ଗୋଟିଏ ପାପ ରହିଯାଇଛି, ଆପଣ କ'ଣ ଚାହୁଁଛନ୍ତି, ଆଗ ପାପର ଫଳଭୋଗ କରିବେ ନା ଆଗ ପୁଣ୍ୟର ଫଳଭୋଗ କରିବେ? ତେଣୁ ରାଜା ନୃଗ ସେ କହିଲେ ଯେ ଚିନ୍ତା କଲେ, ମୁଁ ଯଦି ପୁଣ୍ୟ ଭୋଗ କରିବି ଫଳ, ମୋତେ ସବୁବେଳେ ଚିନ୍ତା ରହିବ ଯେ ମୁଁ ପାପର ଫଳ ଭୋଗ କରିବାକୁ ପଡ଼ିବ, ତେଣୁ ସେ କହିଲେ ମୋତେ ଆଗ ପାପର ଫଳ ଦେଇଦିଅନ୍ତୁ। ତେଣୁ ତାଙ୍କୁ ଗୋଟେ ଏଣ୍ଡୁଅ ହିସାବ କରିକି ସେ କୃକଳାସ ହେଇକରି ସେ ଯାଇକି ଦ୍ୱାରକାରେ ରହିଥିଲେ। ସେଇ ସମୟରେ ଭଗବାନ କୃଷ୍ଣଙ୍କର ଯେତେବେଳେ ଲୀଳା ଚାଲିଥିଲା ଦ୍ୱାରକା ଲୀଳାରେ, ଭଗବାନ ତାଙ୍କ ପିଲାମାନଙ୍କ ସହିତ ଯାଇଥିଲେ ପିକନିକ୍ କରିବା ପାଇଁ। ସେହି ସମୟରେ ଏ ପିଲାମାନେ ସବୁ ଦେଖିଲେ ଏଣ୍ଡୁଅକୁ କାଢ଼ିବା ପାଇଁ ଚେଷ୍ଟା କଲେ, କେହି କାଢ଼ିପାରିଲେ ନାହିଁ, କିନ୍ତୁ ଭଗବାନ ତାଙ୍କର ହସ୍ତସ୍ପର୍ଶ କରାଇଦେଲେ ସେ ଉଦ୍ଧାର ପାଇଗଲା, ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲା ରାଜା ନୃଗ। ଏ 10 ସ୍କନ୍ଧରେ ଏଇ ଲୀଳାଟି ଆସିବା ପରେ ଆସିବ, ଆର ବହୁତ ଉଦ୍ଦେଶ୍ୟ ରହିଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଯମାଳୟକୁ ଯିବେ, ତାଙ୍କର ବିଚାର ହେବ, କିନ୍ତୁ ଭଗବାନଙ୍କ ଦ୍ୱାରା ଯେଉଁମାନେ ହତ ହେବେ ସେମାନେ ଯମାଳୟକୁ ଯିବେ ନାହିଁ। ଏଇଟାକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି, ଯମକ୍ଷୟଙ୍କ ଅର୍ଥ ହେଉଛି ଏ ଯେଉଁ ଅଷ୍ଟାଙ୍ଗ ଯୋଗ ଯେଉଁମାନେ କରୁଛନ୍ତି, ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି ଯେଉଁ ରହିଛନ୍ତି, ଅନ୍ତିମ ସ୍ତର ହେଉଛି ସମାଧି ବା ମୁକ୍ତ ହେବେ ସେମାନେ। ହତାହାରୀ ଗତିଦାୟକ ଭଗବାନ ଯାକୁ ହତ୍ୟା କରନ୍ତି, ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ତେଣୁ ଏମାନେ ଯେଉଁ ଭଗବାନଙ୍କ ହସ୍ତରେ ମୃତ୍ୟୁବରଣ କଲେ ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହେଲେ, ଭୌତିକ ଜଗତର ବନ୍ଧନରୁ ସେମାନେ ମୁକ୍ତ ହେଲେ, ଯାହା କୁହାଯାଏ ଲିବରେସନ୍ ବା ମୁକ୍ତି ପ୍ରାପ୍ତ ହୋଇଗଲେ ସେମାନେ। ତେଣୁ ସେ କଥା କୁହାଯାଇଥିଲା ପୂର୍ବ ଶ୍ଳୋକରେ, ଦୃଷ୍ଣ କ'ଣ ତାନ୍ ପୀଠ ମୁଖ୍ୟ, ତାଙ୍କର ସେନାଧ୍ୟକ୍ଷ ହେଉଛନ୍ତି ପୀଠ ସହିତ ସବୁ ଏଇଭଳି ଭାବରେ ଭଗବାନ ଅନ୍ୟ ଯମକ୍ଷୟମ୍, ನಿಕೃತ ಶಿರ್ಸೋರು ಭುಂಜಾಂಗ್ರಿ ಬರ್ಮನ ଭଗବାନ ତାଙ୍କର ସବୁ ଶୀର୍ଷ ବା ଶିରକୁ ସବୁ କ'ଣ ତାଙ୍କର କେଉଁଠି ଭୁଜ କେଉଁଠି ଅଙ୍ଘ୍ରି କେଉଁଠି ଏସବୁ ବିଭିନ୍ନ ପ୍ରକାର ଶରୀରକୁ ସବୁ କାଟିଦେଲେ ଯୁଦ୍ଧରେ ସବୁ ଶରୀର କାଟିଦେଲେ ତେଣୁ ସ୍ୱାନୀ ଜପାନ ଚ୍ୟୁତ ଚକ୍ର ସାୟକେଶ ସ୍ୱାନିକ ସ୍ୱାନିକ ପାନ କହିଲେ ଯେଉଁ ସୈନ୍ୟମାନେ ଅଛନ୍ତି ଏମାନେ ଅଚ୍ୟୁତ ଚକ୍ର ସାୟକେଶ କେଉଁଥିରେ ଭଗବାନ ତାଙ୍କ ଚକ୍ର ଦ୍ୱାରା କାହାକୁ ବିଧାରଣ କରିଛନ୍ତି କାହାକୁ ତାଙ୍କର ସ୍ୱର ଦ୍ୱାରା ବିଧାରଣ କରିଛନ୍ତି ଏମାନେ ତଥା ନିରସ୍ତା ନରକୁ ଧରାସୁତ ଏସବୁ ନରକ ଦୁର୍ଗ ଉପରେ ରହିକିରି ତାର ଯେଉଁ ରହିଛି ଦୁର୍ଗରେ ରହିଛି ତାରି ଉପରେ ରହିକି ଦେଖୁଛି ସେ ଯୁଦ୍ଧ ତେଣୁ ତଥା ନିରସ୍ତା ନରକୁ ଧରାସୁତ ନରକ ହେଉଛନ୍ତି ଧରାସୁତ ଧରାସୁତ କହିଲେ ଭୂମିଦେବୀଙ୍କର କନ୍ୟା ସିଏ ଏ ଭୂମିଦେବ ପୁତ୍ର ଭୂମିଦେବୀ ଯିଏ ଭୂମିଦେବୀ ଏତେ ଭୂମି ବାହାର ଆକ୍ରାନ୍ତ ହୋଇକରି ଯାଇଥିଲେ ଭଗବାନ ପ୍ରାର୍ଥନା କରିବା ପାଇଁ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସେ କଥା ସବୁ ବର୍ଣ୍ଣନା କରାଯାଇଛି ସେହି ଭୂମିଦେବୀଙ୍କର ସୁତ ହେଉଛନ୍ତି ଏ ନରକ ଇଏ ମଧ୍ୟ ଗୋଟେ ବର୍ଡ଼ନ ଭୂମିଙ୍କ ଉପରେ ଏତେ ପ୍ରକାର ପାପ କାର୍ଯ୍ୟ କରୁଥିଲେ ସିଏ ତେଣୁ ଏଠି କହୁଛନ୍ତି ଦେଖିଲେ ଭଗବାନ ତାଙ୍କୁ ସବୁ ହତ୍ୟା କଲେ ତଥା ନିରସ୍ତାନ ନରକୋ ଧରାସୁତ ନରକ ଦେଖୁଛନ୍ତି ଯେ ଧରାସୁତ ପୃଥିବୀର ପୁତ୍ର ସିଏ ନରକ ନରକ ଧରାସୁତ ନିରୀକ୍ଷ ଦୁର୍ମର୍ଷଣ ଆଶ୍ରବନ ମଧୈର ତେଣୁ ଇଏ ଯେଉଁ ଦୁର୍ମର୍ଷଣ ତା ବହୁତ କ୍ରୋଧ ଆସିଲା ନିରୀକ୍ଷ ତାଙ୍କର ପିତାଙ୍କୁ ଦେଖୁଛନ୍ତି ନିରୀକ୍ଷ ପିତା ଆଉ ଜଣେ ପତ୍ନୀଙ୍କ ସହିତ ରହିଛନ୍ତି ଏଇଟା କୁହାଯିବ ଏଇ ଶ୍ଳୋକରେ କୁହାଯିବ ତାଙ୍କର ପିତା ସେ ଜାଣିଛନ୍ତି ଇଏ ମୋର ପିତା ନିରୀକ୍ଷ ବିଶେଷ ଭାବରେ ଦେଖି ଈକ୍ଷଣ କରୁଛନ୍ତି ନିତରାଙ୍ଗ ଈକ୍ଷଣ କରୁଛନ୍ତି କ'ଣ ହେଲା କ'ଣ ହେଲା ଏମିତି ସେମିତି ଅନ୍ୟମାନଙ୍କ ସହିତ ଦେଖୁନାହାନ୍ତି ପୁରା ଧ୍ୟାନସ୍ଥ ହେଇକି ଦେଖୁଛନ୍ତି ନିରୀକ୍ଷଣ ନିରୀକ୍ଷ ଦୁର୍ମର୍ଷଣ ଆଶ୍ରବନ ମଧୀର କି ତାଙ୍କର ମଦ ବା ଗର୍ବ ଆସିଥିଲା ତେଣୁ ଗଜେଇ ପୟୋଧି ପ୍ରଭବେଇ ନିରାକ୍ରମାତ୍ ତେଣୁ ସେ ତାଙ୍କର ଗଜ ଯେଉଁଟା ହେଉଛି ପୟୋଧି ପୟୋଧି ଯେମିତି ଆମର ସମୁଦ୍ର ମନ୍ଥନ ଭାଗବତ ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି 15-23 ଏ 9 ଅଧ୍ୟାୟରେ ଭଗବାନ ବାମନ ଦେବଙ୍କର କଥା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଏ ସମୁଦ୍ର ମନ୍ଥନ ନା ସରି ଏଇଟା 5 ବାହାର ଏ 8 ଅଧ୍ୟାୟରେ ଭଗବାନ ଯେତେବେଳେ ଷଷ୍ଠ ମନଙ୍କ ସମୟରେ ଅଜିତ ରୂପରେ ଆସିଥିଲେ ସମୁଦ୍ର ମନ୍ଥନ କରିଥିଲେ ସେହି ସମୁଦ୍ର ମନ୍ଥନରୁ 14 ରତ୍ନ ବାହାରିଥିଲେ ତା ଦେହରୁ ଗୋଟିଏ ହେଉଛି ପ୍ରଥମେ ବାହାରିଥିଲେ ବିଷ ଯେଉଁ ବିଷକୁ ଶିବଜୀ ପାନ କରିଥିଲେ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଯେତେବେଳେ ବାହାରୁଥିଲା ସେତେବେଳେ ପ୍ରଥମେ ବାହାରିଲା ଅଶ୍ୱ ଉଚିତ ଶ୍ରବା ଅଶ୍ୱ ଯେଉଁ ଅଶ୍ୱକୁ ଅସୁରମାନେ ନେଲେ ଅସୁରଙ୍କର ମୁଖ୍ୟ ହେଉଛନ୍ତି ବଳି ମହାରାଜ ସେ ନେଲେ ଅସୁରମାନେ ଚାହୁଁଥିଲେ ସବୁ ଜିନିଷ ନେଇଯିବା ପାଇଁ କିନ୍ତୁ ଭଗବାନ ତାଙ୍କୁ ସେଠି ରହିକରି ହସ୍ତକ୍ଷେପ କରିକିରି ଦେବତାମାନଙ୍କୁ କିଛି କିଛି ପ୍ରଦାନ କରେ ନହେଲେ ଅସୁରମାନେ ସବୁ ନେଇଯାଇଥାନ୍ତେ ତେଣୁ ଦ୍ୱିତୀୟ ତାପରେ ଆସିଲା ଇଏ ଯେଉଁ ହସ୍ତି ଗଜେନ୍ଦ୍ରାଣାଙ୍ଗ ଐରାବତଙ୍କ ଗଜେନ୍ଦ୍ରାଣାଙ୍ଗ ଭଗବତ ଗୀତାରେ ଭଗବାନ କହିଲେ ଇଏ ମଧ୍ୟ ଯେଉଁ ଉଚିତ ଶ୍ରଭା ଇଏ ମଧ୍ୟ ଭଗବାନଙ୍କର ଗୋଟେ ବିଭୂତି ଏ ମାନେ ଅଶ୍ୱମାନଙ୍କ ଭିତରେ ଉଚିତ ଶ୍ରଭା ଏଇଟାକୁ ବଳି ମହାରାଜ ନେଲେ ଏବଂ ଗଜମାନଙ୍କ ଭିତରେ ହେଉଛନ୍ତି ଐରାବତ ଏଇଟାକୁ ଇନ୍ଦ୍ରଙ୍କୁ ଦିଆଗଲା ନହେଲେ ବଳି ଚାହୁଁଥିଲେ ସିଏ ସେଇଟାକୁ ନେଇଯିବେ ବୋଲି ସବୁ ଅଶ୍ୱମାନେ ଚାହୁଁଥିଲେ ସବୁ ଜିନିଷ ନେଇଯିବେ ଏମିତିକି ଅମୃତକୁ ମଧ୍ୟ ନେଇଯିବେ ସବୁ ଚେଷ୍ଟା କରିଥିଲେ ଏସବୁ ଲୀଳା ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରୁ 12 ଏଇ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଭଗବାନ ଷଷ୍ଠମାନଙ୍କ ସମୟରେ ଏଇ ଲୀଳାଟି ହେଇଥିଲା ତେଣୁ ଏଠି ସିଏ ଏଇ ଯେଉଁ ଗଜ ଏଠି କୁହାଯାଉଛି ଐରାବତ ସେ ଗଜର ନାଁ ହେଉଛି ଐରାବତ କାହିଁକି ନା ସେ ଐରାବତଙ୍କର ବଂଶରେ ଆସିଛନ୍ତି ଇଏ ଗଜ ତେଣୁ ସେ ଐରାବତ ଗଜ ତାହାରୁ ଖାଲି ମୁଖରୁ ବାହାରୁଛି କ'ଣ ନା ଯେଉଁ କହନ୍ତି ବହୁତ ସୁଗନ୍ଧି ଯୁକ୍ତ ବାହାରୁଛି ସେ ଯେଉଁ ରସ ବାହାରୁଛି କ'ଣ ତା ନାଁଟା ଅଛି ଏଠି କୁହାଯିବ ଏଠି କୁହାଯିବ ସେଇଟା ସେ ସେଥିରେ ଆସୁଛି ବହୁତ କ୍ରୋଧ ପ୍ରକାଶ କରିକିରି ସେଥିରେ ଆସୁଛି ଏଠି ହଁ ଏଠି ଶ୍ଳୋକରେ ନରକ ଏଠି କାଳିକା ପୁରାଣରେ ବର୍ଣ୍ଣନା କରାଯାଇଛି, ତାଙ୍କ ନାମ କାହିଁକି ନରକ ହେଲା ନା, ସେ ଯେତେବେଳେ ଜାତ ହେଇଥିଲେ, ଆମେ ଗତକାଲି କହୁଥିଲେ, ସେ ଜାତ ହେଲେ କାହିଁକି ନା ଭଗବାନ ଯେ ପୃଥିବୀ ଦେବୀଙ୍କ ସହିତ ସନ୍ଧ୍ୟା ସମୟରେ ସଙ୍ଗ କରିଥିଲେ, ତେଣୁ ଇଏ ଅସୁର ଜାତ ହେଇଥିଲା। ଯେଉଁଭଳି ଭାବରେ ହିରଣ୍ୟାକ୍ଷ ହିରଣ୍ୟକଶିପୁ ଜାତ ହେଇଥିଲେ କଶ୍ୟପ ଏବଂ ଅଦିତିଙ୍କର, ଅସମୟରେ ସେମାନେ ସଙ୍ଗ କରିଥିଲେ, ଏଇଭଳି ଭାବରେ ଘଟଣା ହେଇଥିଲା। ଏଇଟା ମଧ୍ୟ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ନରକ କ'ଣ କହିବ, ନରକ ଇତି ଜାତ ଜାତ ମାତ୍ରେଣ ମନୁଷ୍ୟ ମସ୍ତକସ୍ୟ ମୁଖେ ଗ୍ରହଣାତ୍ ତତ୍ ସଂଜ୍ଞା ପ୍ରାପ୍ତିଆ। ନରକ ଯେତେବେଳେ ଜନ୍ମଗ୍ରହଣ କଲା, ସେତେବେଳେ ସାଙ୍ଗେ ସାଙ୍ଗେ ସେ କ'ଣ କଲା, ମନୁଷ୍ୟ ମସ୍ତକୁ ମାନେ ଗିଳିବା ପାଇଁ ଆରମ୍ଭ କଲା, ମୁଖ୍ୟରେ ଗ୍ରହଣ କଲା, ତେଣୁ ତା'ର ନାମ ହେଲା ନରକ। ଭୌମା, ଆଉ ମଧ୍ୟ କୁହାଯାଏ କେତେ ଜଣ କହନ୍ତି ଭୌମ, ଭୂମିଙ୍କର ପୁତ୍ର ଭୌମ, ଅସୁରରେ ହେଇ ଜାତ ଅସୁର କୋଳରେ ଜାତ ହେଲା, ଅସୁର ସ୍ୱଭାବ ସବୁ ରହିଛି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଦୈବ ଅସୁର ବିଭାଗ ବିଷୟରେ କୁହାଯାଇଛି। ଆମେ ମନୁଷ୍ୟ ହେଲେ କ'ଣ ହେବ, ଆମର ଯେଉଁ ସେଠି ଯଦି ଗୁଣ ସବୁ ଅସୁର ଗୁଣ ସବୁ ରହିଛି, ତାହେଲେ ଆମେ ଅସୁର। ଅସୁର କହିଲେ ଏ ଗୁଣ ଉପରେ ନିର୍ଭର କରେ, କିଏ ତାହାର ଅସୁର କୂଳରେ ହେଲେ ମଧ୍ୟ ବଳି ମହାରାଜ ପ୍ରକୃତିର ଅସୁର ନୁହନ୍ତି, ସେ ଜଣେ ଦେବତା, ଦୈବ ଗୁଣ ତାଙ୍କର ସବୁ ରହିଛି। ଏ ପ୍ରହ୍ଲାଦ ମହାରାଜ ଦୈତ୍ୟ କୂଳରେ ଯାହା ହେଲେ ମଧ୍ୟ ତାଙ୍କର ସବୁ ଦୈବ ଗୁଣ ରହିଛି, ଏବଂ ଦେବତା କୂଳରେ ଯାହା ହେଲେ ମଧ୍ୟ କେତେ ଜଣ ଅଛନ୍ତି, ତାଙ୍କର ସବୁ ଅସୁର ସ୍ୱଭାବ ସବୁ ରହିଛି। ଆମେ ଦେଖିବା ମଝିରେ ମଝିରେ ଇନ୍ଦ୍ରକର ମଧ୍ୟ ଅସୁର ସ୍ୱଭାବ ଆସିଯାଏ, ଭଗବାନ ସହ ଯୁଦ୍ଧ କରିବା ପାଇଁ ଆସିଥିଲେ, ଏହାପରେ ମଧ୍ୟ ଏକଥା ଆସିବ ଭଗବାନ ସେ ଯୁଦ୍ଧ କରିବେ, ଅସୁର ସ୍ୱଭାବ ଆସିଯାଉଥିଲା। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଦୈବ ଅସୁର ବିଭାଗ ବିଷୟରେ ବର୍ଣ୍ଣନା କରାଗଲା, କାହିଁକି ନା ତା ପୂର୍ବ ଅଧ୍ୟାୟରେ ପନ୍ଦର ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କରିଛନ୍ତି। ଓରଟା ବୃକ୍ଷ ଉର୍ଦ୍ଧ ମୂଳ ମଦ ଶାଖ ମସ୍ୱତଂ ପ୍ରାହୁର ବ୍ୟୟମ, ଏ ଭୌତିକ ଜଗତ ପ୍ରକୃତରେ ଯେଉଁମାନେ ଜାଣନ୍ତି ଇଏ ଗୋଟିଏ ପ୍ରକୃତ ଯେଉଁ ଜଗତ ରହିଛି ତା'ର ବିକୃତ ପ୍ରତିଫଳନ, ତାହେଲେ ସେମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, କିନ୍ତୁ ଏଇଟାକୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ଭଗବାନ ଯେତେବେଳେ ଏ ପୁରୁଷୋତ୍ତମ ବିଭାଗ ଯୁଗରେ ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କଲେ, ତାପରେ ତାଙ୍କର ମନରେ ଆସିଲା ଏ ବୃକ୍ଷ ବୋଲି କରିଦେଲି, ତାର ଫଳ କ'ଣ ସମସ୍ତେ କହିବେ, ଚିନ୍ତା କରିବେ, ବୃକ୍ଷ ବୋଲି କହିଲେ ଭଗବାନ ଏ ଭୌତିକ ଜଗତକୁ ଏ ବୃକ୍ଷର ଫଳ କ'ଣ, ତେଣୁ ଷୋଡ଼ଶ ଅଧ୍ୟାୟରେ ଏଇ ଫଳ ବିଷୟରେ କହିଲେ। ସେ ବୃକ୍ଷର ଦୁଇ ପ୍ରକାର ଫଳ ରହିଛି, ଗୋଟେ ହେଉଛି ଦୈବୀ ଫଳ, ଗୋଟେ ହେଉଛି ଅସୁର ଫଳ। ଦୈବୀ ସମ୍ପଦ ବିମୁଖ୍ୟାୟ ନିବନ୍ଧାୟ ଶ୍ରୀମତା, ଅସୁର ଯେଉଁ ଗୁଣ ସବୁ ରହିଛି ସେହି ବୃକ୍ଷର ଫଳ, ଏଇଟା ଆମକୁ ଭୌତିକ ଜଗତରେ ବନ୍ଧନ କରିବ, ଅସୁରମାନଙ୍କର ସବୁ ଏଇ ଗୁଣ ସବୁ ରହିଛି, ତେଣୁ ଏ ଭୌମାସୁର ତା'ର ସବୁ ସେହି ଗୁଣ ସବୁ ଥିଲା, ତେଣୁ ଭୌମାସୁର ବୋଲି କୁହାଗଲା। ଭଗବାନଙ୍କ ପୁତ୍ର ହେଲେ କ'ଣ ହେବ, ସେ ଅସୁର, କାରଣ ସେ ଅସୁର ବେଳାରେ ଯାହା ହେଇଥିଲା, ସନ୍ଧ୍ୟା ସମୟରେ ଯାହା ହେଇଥିଲା, ତେଣୁ ଅସୁର ହେଲା। ଭଗବାନ ପୁତ୍ର ହେଲେ ବି ଅସୁର ହେଲା, ତେଣୁ ଯାହା ଯେତେବେଳେ ଜନ୍ମ ହେଉଥିଲା ସେହି ସମୟରେ ସେ ମନୁଷ୍ୟ ମସ୍ତକୁ ଗିଳିବା ପାଇଁ ଆରମ୍ଭ କରୁଥିଲା, ତେଣୁ ତା'ର ନାମ ହେଇଥିଲା ନରକ, ଏଇଟା ପୂର୍ବ ଶ୍ଳୋକରେ କୁହାଯାଇଛି। ତେଣୁ ଯମକ୍ଷୟଂ ଶବ୍ଦ ବ୍ୟବହାର କରାଯାଇଛି, ତା'ର ଅର୍ଥ ହେଉଛି ଯମ ନିୟମାଦି ଅଷ୍ଟାଙ୍ଗ ଯୋଗସ୍ଥାନମ ମୋକ୍ଷମିତି ବାସ୍ତବ ଅର୍ଥ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏ ଯେଉଁ ଆମେ ଯେଉଁ ଅଷ୍ଟାଙ୍ଗ ଯୋଗ ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ରହିଛି, ଏ ଯୋଗ ଯେଉଁମାନେ ଆଚରଣ କରୁଛନ୍ତି ତା'ର ଆଠଟି ପ୍ରୋସେସ୍ ରହି ଆଠଟି ଉପାୟ ମାନେ କ'ଣ ସ୍ତର ରହିଛି। ପ୍ରଥମେ ଯମ କ'ଣ କରିବା କଥା ନୁହଁ, ତାପରେ ନିୟମ କ'ଣ କରିବା କଥା, ତାପରେ ଆସନ, ତାପରେ ପ୍ରାଣାୟାମ, ତାପରେ ଧ୍ୟାନ ଧାରଣା ପ୍ରତ୍ୟାହାର, ଏସବୁ ବିଭିନ୍ନ ପ୍ରକାର ଅଷ୍ଟାଙ୍ଗ ଯୋଗ ରହିଛି, ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ରହିଛି। ଏଇ ମାଧ୍ୟମରେ ଅନ୍ତିମ ଫଳ ହେଉଛି ସେମାନେ ସମାଧି ପ୍ରାପ୍ତ ହେବେ, ସମାଧି କହିଲେ ଭୌତିକ ଜଗତରୁ ମୁକ୍ତ ହେବେ ସେମାନେ। ତେଣୁ ଆ ପୂର୍ବ ଶ୍ଳୋକରେ ଯେଉଁ କହାଗଲା ଯମକ୍ଷୟଂ, ତା'ର ଅର୍ଥ ହେଉଛି ସେମାନେ ନରକକୁ ଗଲେ ନାହିଁ ବା ଯମଜଳକୁ ଗଲେ ନାହିଁ, ସେମାନେ ମୁକ୍ତି ପାଇଗଲେ, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର ଭାଷାରେ କହିଛନ୍ତି। ତେଣୁ ଏହିଭଳି ଭାବରେ ଏ ଶ୍ଳୋକଟି ରହିଛି, ଆମେ ଇଏ କରିପାରିଲେ ନାହିଁ, ଏ ପନ୍ଦରରୁ ଆରମ୍ଭ କରିଦେଲେ। ତେଣୁ ଏଠି କହୁଛନ୍ତି ଦୃଷ୍ଟ୍ୱା ସଭାର୍ଯ୍ୟମ ଗରୁଡ଼ ପରିସ୍ଥିତ, ସେ ତାହାର ଦୁର୍ଗ ଉପରେ ଇଏ ଭୌମ ଏହିଭଳି ଭାବରେ ଦେଖୁଛନ୍ତି, ଏ ଯୁଦ୍ଧକୁ ଦେଖୁଛନ୍ତି, ସେ କିଭଳି ଦେଖୁଛନ୍ତି ନା ସଭାର୍ଯ୍ୟମ ନିଜ ପତ୍ନୀଙ୍କ ସହିତ, ଏସବୁ ଜାଣିଛନ୍ତି, ସବୁ ଖବର ରଖୁଛନ୍ତି, ସବୁ ସମଗ୍ର ତ୍ରିଲୋକ ରାଜା ଯିଏ ହେବେ, ଯିଏ ଯେତେ ଉଚ୍ଚ ସ୍ଥାନକୁ ଯିବେ ତାଙ୍କର ସେତେ ଭୟ ହେବ, ସେତେ ଭୟ ହେବ। ଆମେ ସେଦିନ ଗୋଟେ କଥାରେ କହିଥିଲେ, କେତେ ପ୍ରକାର ଭୟ ଥିଲା, ଜଣେ ଛଅ ପ୍ରକାର ସୁରକ୍ଷା କବଚ କରିଥିଲା, ଯେତେ ଉନ୍ନତ ସ୍ତରକୁ ଯିବେ ତାଙ୍କର ଭୟ ସେତେ ଅଧିକା ହେବ, ସେତେ ଅଧିକା ହେବ। ତେଣୁ ସବୁ ଖବର ସେ ରଖୁଛନ୍ତି, ଏମିତି ଏମିତି କୃଷ୍ଣ ଏମିତି କରିଛନ୍ତି ସେମିତି କରିଛନ୍ତି, ଏସବୁ ଖବର ସେ ସବୁ ରଖିଛି। ସିଏ ତାଙ୍କର ପିତା, ସିଏ ମଧ୍ୟ ଜାଣିଛି ସେଇଟା। ତେଣୁ ଦୁଷ୍ଟ ସ୍ୱଭାର୍ଯ୍ୟମ ଗରୁଡ଼ ପରିସ୍ଥିତ, ଗରୁଡ଼ ଉପରେ ସେ ବସିଛନ୍ତି ଭଗବାନ ଏବଂ ତାଙ୍କର ପତ୍ନୀଙ୍କ ସହିତ, ସତ୍ୟଭାମାଙ୍କ ସହିତ ବସିଛନ୍ତି। ତେଣୁ ଗରୁଡ଼ ଭାନ ହେଉଛନ୍ତି ଭଗବାନ, ଗରୁଡ଼ ଭାନ। ତେଣୁ ଗରୁଡ଼ ପରିସ୍ଥିତ ସୂର୍ଯ୍ୟ ପରିଷ୍ଠା ସତଡ଼ିତ ଘନଂ ଯଥା, ସେ କିଭଳି ଦେଖୁଛନ୍ତି ନରକ ନା, ସୂର୍ଯ୍ୟ ପରିଷ୍ଠା ସୂର୍ଯ୍ୟ ଉପରେ ଯଦି ତଡ଼ିତ ଘନଂ ଯଥା, ସୂର୍ଯ୍ୟ ଉପରେ ଯଦି ବାଦଲ ରହିଥିବ, ସୂର୍ଯ୍ୟ ଉପରେ କେବଳ ବାଦଲ ରହିବ ନାହିଁ, ବାଦଲଟା ସବୁବେଳେ ସୂର୍ଯ୍ୟ ତଳେ ରହିବ। କିନ୍ତୁ ଗୋଟେ ଉଦାହରଣ ଦିଆଯାଉଛି, ଉଦାହରଣ ଦିଆଯାଉଛି, ବାଦଲଟା କେବଳ ସୂର୍ଯ୍ୟ ଉପରକୁ ଯିବ ନାହିଁ। ଆମେ ଯେଉଁମାନେ ଉଡ଼ାଜାହାଜ ଯାଇଛନ୍ତି ସେମାନେ ଦେଖୁଛନ୍ତି, ସବୁ ମେଘ ସବୁ ରହିଥିବ, ତଳେ ରହିଥିବ, ଉଡ଼ାଜାହାଜ ଉପରେ ଯାଉଥିବ। ଏଇ ଉଦାହରଣଟି ଦିଆଯାଏ, ଯେଉଁମାନେ ସୂର୍ଯ୍ୟ ମେଘ ସୂର୍ଯ୍ୟଙ୍କ ଠାରୁ ଯାହାତ, ସୂର୍ଯ୍ୟଙ୍କ ଠାରୁ ମେଘ ଯାହାତ ହେଉଛି, ସୂର୍ଯ୍ୟଙ୍କର ଉତ୍ତାପରେ ଜଳ ବାଷ୍ପରେ ପରିଣତ ହୋଇଯାଉଛି, ବାଷ୍ପରେ ପରିଣତ ହୋଇକି ସେ ମେଘରେ ପରିଣତ ହେଉଛି। କିନ୍ତୁ ମେଘରେ ପରିଣତ ହେଲେ ମଧ୍ୟ ସୂର୍ଯ୍ୟଙ୍କୁ ସେ ଆଚ୍ଛାଦନ କରିଦେଉଛି, ସୂର୍ଯ୍ୟଙ୍କୁ ଆଚ୍ଛାଦନ କରିଦେଉଛି। ସେହିଭଳି ଭାବରେ ଏ ଯେଉଁ ଭଗବାନଙ୍କର ଶକ୍ତି ହେଉଛି ମାୟା, କିନ୍ତୁ ମାୟା ଭଗବାନ ଶକ୍ତି ହେଲେ ମଧ୍ୟ ସେ ଭଗବାନଙ୍କୁ ଆଚ୍ଛାଦନ କରୁଛି, ଆମକୁ ଆଚ୍ଛାଦନ କରୁଛି, ଭଗବାନଙ୍କୁ ସେ ଆଚ୍ଛାଦନ କରିପାରିବ ନାହିଁ। ଯେମିତି ସୂର୍ଯ୍ୟଙ୍କୁ ବାଦଲ କେବେ ଆଚ୍ଛାଦନ କରିପାରିବ ନାହିଁ, କିନ୍ତୁ ଆମ ପାଇଁ ସେଇଟା ଆଚ୍ଛାଦିତ ହୋଇଗଲା ଭଳି ଦେଖାଯାଉ, ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ, ମେଘ ଆଚ୍ଛାଦନ କରିଦେଉଛନ୍ତି। କିନ୍ତୁ କୌଣସି କାରଣରୁ ଯଦି ଏଭଳି ଗୋଟେ ଉଦାହରଣ ଦିଆଯାଏ, ଯଦି ସୂର୍ଯ୍ୟଙ୍କ ଉପରେ ମେଘ ରହିବ, ସୂର୍ଯ୍ୟଙ୍କ ଉପରେ ମେଘ ରହିବ, ସୂର୍ଯ୍ୟ କହିଲେ ଏଠି ବର୍ଣ୍ଣନା କରାଯାଉଛି, ଏ ଯେଉଁ ଗରୁଡ଼ ରହିଛନ୍ତି, ଗରୁଡ଼ଙ୍କ ଉପରେ ଭଗବାନ ରହିଛନ୍ତି, ମେଘ ବାଦଲ ଶ୍ୟାମଘନ, ସିଏ ଶ୍ୟାମଘନ ଗରୁଡ଼ ଧଳା ଉପରେ ରହିଛନ୍ତି, ଧଳା ପକ୍ଷୀ ସିଏ, ତେଣୁ ଗରୁଡ଼ଙ୍କ ଉପରେ ଶ୍ୟାମଘନ, ତେଣୁ ସୂର୍ଯ୍ୟଙ୍କ ଉପରେ ଘନ ରହିବ। ଏବଂ ତାଡ଼ି ତାଡ଼ି କହିଲେ ବିଜୁଳି, ବିଜୁଳି ଯେମିତି କ'ଣ ବହୁତ ସୁନ୍ଦର ଦେଖାଯାଏ, ସେହିଭଳି ଭାବରେ ତାଙ୍କ ପତ୍ନୀ ରହିଛନ୍ତି, ଇଏ ଆମର କ'ଣ ସତ୍ୟଭାମା, ବା ସତ୍ୟଭାମା ମଧ୍ୟ ସିଏ ମଧ୍ୟ ଇଏ ନୁହନ୍ତି, ସିଏ ମଧ୍ୟ ଗୋରା ଗୋରି ନୁହନ୍ତି, ସିଏ ମଧ୍ୟ କଳା, ତାଙ୍କ ନାଁ ହେଉଛି କାଳିନ୍ଦୀ ନା, କାଳିନ୍ଦୀ, କାଳିନ୍ଦୀଙ୍କର ସରି ସରି ନା ନା ସିଏ ହେଉଛନ୍ତି କାଳିନ୍ଦୀ, ଇଏ ସତ୍ୟଭାମା, ଇଏ ଗୋରା ଭଳି ଚିକ୍ ଚିକ୍ କରୁଛନ୍ତି, ତେଣୁ ବିଦ୍ୟୁତ ଭଳି ସେଠି ହେବ। ସେଥିପାଇଁ ଏଇ ଦୃଷ୍ଟାନ୍ତ ଦେଲେ ସୁଖଦେବ ଗୋସ୍ୱାମୀ, ଏ ଦୃଷ୍ଟାନ୍ତ ଦେଲେ କାହିଁକି ନା, ନରକ ଚିନ୍ତା କରୁଛନ୍ତି ଏଇଭଳି ଭାବରେ, ଭଗବାନଙ୍କୁ ଦେଖୁଛନ୍ତି ସେତେବେଳେ ଏଇଭଳି ଭାବରେ ତାଙ୍କୁ ଲାଗୁଛି, ସୂର୍ଯ୍ୟ ଉପରେ ଯେମିତି ଗୋଟେ ବାଦଲ ରହିଛି ଏବଂ ସେଥିରେ ବିଜୁଳି ରହିଛି, ବିଜୁଳି ରହିଛି, ବିଜୁଳି ମାରୁଛି, ବାଦଲରେ ବିଜୁଳି ମାରୁଛି, ସେଇଭଳି ଭାବରେ ଭଗବାନ ଦେଖାଯାଉଛନ୍ତି। ସୂର୍ଯ୍ୟ ପରିଷ୍ଠାତ୍ ସତଡ଼ିତ ଘନଂ ଯଥା, ତଡ଼ିତ କହିଲେ କ'ଣ, ତଡ଼ିତ ହେଉଛି କ'ଣ ବିଜୁଳି, ଏବଂ ଘନ ହେଉଛି ବାଦଲ, ତେଣୁ ବାଦଲରେ ଯେମିତି ବିଜୁଳି ମାରେ ସୁନ୍ଦର ଦେଖାଯାଏ, ସେଇଭଳି ଭାବରେ ଭଗବାନ ସୁନ୍ଦର ଦେଖାଯାଉଛନ୍ତି ନରକକୁ, ଘନଂ ଯଥା। ତେଣୁ କୃଷ୍ଣଂଶ ତସ୍ମୈ ବ୍ୟସୃଜ ଛତଗ୍ନି, ତେଣୁ ସିଏ ଏ ଯେଉଁ ଆସିଲା, ସେ ଗଜରାଜ ଉପରେ ଆସିଲା, ଗଜେନ୍ଦ୍ର ଏଇ ଐରାବତ ଉପରେ ଆସିକି ଆସୁଛନ୍ତି, ଏବଂ ତାଙ୍କ ସୈନ୍ୟମାନଙ୍କ ସହିତ ଆସୁଛନ୍ତି, ସିଏ ସୈନ୍ୟମାନଙ୍କ ସହିତ ଆସୁଛନ୍ତି। କୃଷ୍ଣଂଶ ତସ୍ମୈ, କୃଷ୍ଣ କୃଷ୍ଣଙ୍କୁ ସେ କ'ଣ କରୁଛନ୍ତି ନା, ବ୍ୟସୃଜ ଛତଗ୍ନି, ତାହାର ଗୋଟେ ଭାଲା ତାକୁ କୁହାଯାଏ ଶତଗ୍ନି, ଗୋଟେ ଏଭଳି ଅସ୍ତ୍ର ରହିଛି, ଗୋଟିଏ ଅସ୍ତ୍ରରେ ଶହେ ଲୋକଙ୍କୁ ସେ ଜଣେ ମାରିଦେବ, ଶତଗ୍ନି ଶହେ ବ୍ୟକ୍ତିଙ୍କୁ ଜଣେ ହତ୍ୟା କରିପାରିବ, ସେ ଅସ୍ତ୍ର ଏଭଳି ତିଆରି କରିଥିଲା ଶତଗ୍ନି। ତାଙ୍କର ଯୋଦ୍ଧାମାନେ ମଧ୍ୟ ସେଇଭଳି ଶତଗ୍ନି ଅସ୍ତ୍ର ସବୁ ଧାରଣ କରିଥିଲେ, ଗୋଟିଏ ଅସ୍ତ୍ର ଛାଡ଼ିଲେ ଶହେ ଲୋକ ଶହେ ସୈନ୍ୟକୁ ବିଧାରଣ କରିବେ, ସିଏ ଏଭଳି ଅସ୍ତ୍ର ସେ ତିଆରି କରିଥିଲା, ଏତେ ଜ୍ଞାନ ତାର ଥିଲା ଶତଗ୍ନି। ତେଣୁ ଏ ସେ କ'ଣ କଲା ନା, କୃଷ୍ଣଂଶ ତସ୍ମୈ ବ୍ୟସୃଜ ଶତଗ୍ନି, ଭଗବାନଙ୍କୁ ଏଠି କୁହାଯାଉଛି କୃଷ୍ଣ, କୃଷ୍ଣ ଶବ୍ଦରେ ଅର୍ଥରେ ଅନେକ ଅର୍ଥ ରହିଛି କୃଷ୍ଣ ଶବ୍ଦରେ, କିନ୍ତୁ ମୁଖ୍ୟ ଅର୍ଥ ହେଉଛି କୃଷ୍ଣଙ୍କର, ଯେ କ୍ରିସ୍ ଅର୍ଥ ହେଉଛି ଭୂଧାତୁ, ଣ ଅର୍ଥ ହେଉଛି ଆନନ୍ଦ, କୃଷ୍ଣ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି କୃଷ୍ଣ। କିନ୍ତୁ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇନାହାନ୍ତି ସେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ, ସେମାନେ ଭୟ କରିବେ। ଆଙ୍କର ମଧ୍ୟ ସେଇଭଳି ଯେମିତି ଆମର କୁହାଯାଇଛି କଂସ, କଂସ ଯେତେବେଳେ କୃଷ୍ଣଙ୍କୁ ଦେଖୁଥିଲା ସେତେବେଳେ ସେ ଜାଣିଲେ ଚିନ୍ତା କରୁଥିଲା ଇଏ ମୋର ମୃତ୍ୟୁ ଆସିଗଲା, ମୃତ୍ୟୁର ଭୋଜପତି। ଭଗବାନ ଯେତେବେଳେ କୃଷ୍ଣ ଏବଂ ବଳରାମ ମଲ୍ଲ ଯେଉଁ ଯୁଦ୍ଧ ଯେଉଁ ଚାଲିଥିଲା ସେଠି ଯେଉଁ ପ୍ରବେଶ କରୁଥିଲେ ସେଠି ବର୍ଣ୍ଣନା କରାଯାଇଛି କୃଷ୍ଣ ଏକାଧାରରେ ସବୁ ରସର ଆଧାର, ସେ ରସ ବୈଷ ସବୁ ରସ ତାଙ୍କ ପାଖରେ ରହିଛି। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ମଲ୍ଲାନାମ ଅସନୀର, ମଲ୍ଲମାନେ ଯେଉଁ ରହିଥିଲେ ସେମାନେ ପାହାଡ଼ ଭଳିଆ ରହିଥିଲେ ମଲ୍ଲ, ଇଏ ମଧ୍ୟ ସେଇଭଳି ଭାବରେ ଇଏ ମଧ୍ୟ ସେଇଭଳି ପାହାଡ଼ ଭଳି ରହିଥିଲେ ବା ଆର ମଧ୍ୟ ସେଇଭଳି ଭାବରେ ଶରୀର ଥିଲା, ବହୁତ ବଳିଷ୍ଠ ଶରୀର ଥିଲା। କିନ୍ତୁ ସେ ଯେଉଁ ଯୁଦ୍ଧ କ୍ଷେତ୍ରରେ ଯେଉଁ କଂସର ମଲ୍ଲ ଯୁଦ୍ଧ ଯେଉଁ ଚାଲିଥିଲା ଅଷ୍ଟମଲ୍ଲ ଥିଲେ, ସେଠି ଅଷ୍ଟମଲ୍ଲ ଥିଲେ, ସେମାନେ ଯେତେବେଳେ ଭଗବାନ ଦେଖୁଥିଲେ ସେ ଲାଗୁଥିଲା କ'ଣ ନା ସିଏ ହେଉଛନ୍ତି ଅର ଅସନୀର ବଜ୍ର ଭଳି ତାଙ୍କୁ ଲାଗୁଥିଲା, ମଲ୍ଲାନାମ ଅସନୀର ନୃଣାଙ୍ଗ ନରବର। ଯେଉଁମାନେ ସାଧାରଣ ମନୁଷ୍ୟମାନେ ଥିଲେ ସେମାନେ ସବୁ ଥିଲେ ସେମାନଙ୍କୁ ଲାଗୁଥିଲା ନରବର, ମନୁଷ୍ୟମାନଙ୍କୁ ତ ଶ୍ରେଷ୍ଠ ନରବର। ଏବଂ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ, ସ୍ତ୍ରୀମାନେ ଯେଉଁମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ଆମେ ସକାଳେ ଆଲୋଚନା କରୁଛେ ଭକ୍ତିର ସାମୃତ୍ୟୁ ଶୃଙ୍ଗାର ରସ ବିଷୟରେ ଆଲୋଚନା କରୁଛେ, ଯେଉଁମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ଯୁକ୍ତ ହୋଇଛନ୍ତି ସେମାନଙ୍କୁ ଲାଗୁଥିଲା ଇଏ ସ୍ମର ସାକ୍ଷାତ କାମଦେବ ମୂର୍ତ୍ତିମାନ କାମଦେବ। ଏବଂ ଗୋପାନାଂ ସ୍ୱଜନ, ଗୋପମାନେ ସବୁ ଆସିଥିଲେ ସେଇଠିକି ଭଗବାନ ଯିବା ପୂର୍ବରୁ ସେମାନେ ସବୁ ସକାଳୁ ସକାଳୁ ଯାଇକି ବସିଥିଲେ ଆମେ ସେଠି ଆଲୋଚନା କରୁଥିଲେ ସେଇଟା, ତେଣୁ ସେମାନେ ଯେତେବେଳେ ଦେଖୁଛନ୍ତି ସିଏ ହେଉଛନ୍ତି ଆମର ବିଜଜନ ଗୋପାନାଂ ସ୍ୱଜନ। ଅସତାଂ କୀର୍ତ୍ତିପୂଜାଂ ଶାସ୍ତା, ଅସତ ବ୍ୟକ୍ତିମାନେ ଯେଉଁମାନେ ରହିଛନ୍ତି କୀର୍ତ୍ତିପୂଜା, କୀର୍ତ୍ତିପୂଜା କହିଲେ ପୃଥିବୀର ସେମାନେ ଶାସକ ରହିଛନ୍ତି, ସେମାନେ ଯଦିଓ ସେମାନେ ସମସ୍ତଙ୍କୁ ଶାସନ କରୁଛନ୍ତି କିନ୍ତୁ କୃଷ୍ଣଙ୍କୁ ଯେତେବେଳେ ଦେଖୁଛନ୍ତି ସେମାନେ ଭାବୁଛନ୍ତି ଇଏ ଆମକୁ ଶାସନ କରିବେ। କୀର୍ତ୍ତିପୂଜାଙ୍କ ଶାସ୍ତା ଅସତାଂ କୀର୍ତ୍ତିପୂଜାଙ୍କ ଶାସ୍ତା ସ୍ୱପିତ୍ର ଶିଶୁ, ତାଙ୍କର ନନ୍ଦ ମହାରାଜ ସେଠି ରହିଛନ୍ତି ଏବଂ ଆଉ ଅନ୍ୟମାନେ ସବୁ ସେଠି ରହିଛନ୍ତି ପିତୃ ଯେଉଁ କ'ଣ ଯେଉଁମାନେ ବାତ୍ସଲ୍ୟ ରସରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ସେମାନେ ଭାବୁଛନ୍ତି ଇଏ ଆମର ଶିଶୁ ପୁତ୍ର, ଇଏ ସ୍ୱପିତ୍ର ଶିଶୁ। ଏବଂ ମୃତ୍ୟୁର ଭୋଜପତେ, ଭୋଜପତେ କଂସ ଯେତେବେଳେ ଦେଖୁଛି ଭଗବାନଙ୍କୁ ସେତେବେଳେ ତାଙ୍କୁ ଲାଗୁଛି ମୃତ୍ୟୁ ଭଳି, ଯଦିଓ କୃଷ୍ଣ କହିଲେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ କିନ୍ତୁ ଭଗବାନଙ୍କ ସହିତ ଯେଉଁମାନେ ଅନୁକୂଳ ରସରେ ଯୁକ୍ତ ନୁହନ୍ତି ସେମାନଙ୍କୁ ସିଏ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ, ଆନନ୍ଦ ଘନ ସିଏ କୃଷ୍ଣ। ତେଣୁ ଏଠି କୁହାଯାଉଛି ମୃତ୍ୟୁର ଭୋଜପତି ବିରାଟ ଅଭିଦୁଷାଂ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ନୁହନ୍ତି ଯେଉଁମାନେ ମୂର୍ଖ ଯେଉଁମାନେ ତାଙ୍କୁ ଲାଗୁଥିଲା ଏ କୃଷ୍ଣ ବିରାଟ ରୂପ ଦେଖୁଥିଲେ, ବିରାଟ ରୂପ ଯେମିତି ଏକାଦଶ ଅଧ୍ୟାୟରେ ବିରାଟ ରୂପ ଭଗବାନ ଦେଖେଇଥିଲେ ସେହିଭଳି ଭାବରେ ତାଙ୍କୁ ଲାଗୁଥିଲା ବିରାଟ ଅଭିଦୁଷାଂ। ଏବଂ ତତ୍ତ୍ୱପରଂ ଯୋଗିନା, ଯୋଗୀମାନେ ଯେଉଁମାନେ ସେଠି ଥିଲେ ତାଙ୍କୁ ଲାଗୁଥିଲା ଇଏ ହେଉଛନ୍ତି ଶ୍ରେଷ୍ଠ ତତ୍ତ୍ୱ, ପରଂ ତତ୍ତ୍ୱ ତତ୍ତ୍ୱପରଂ ଯୋଗିନା ଶ୍ରେଷ୍ଠ ତତ୍ତ୍ୱ, ଯୋଗୀମାନେ ସେମାନେ ତତ୍ତ୍ୱର ଅନୁସରଣ କରନ୍ତି। ତେଣୁ କୃଷ୍ଣଙ୍କୁ ଯେତେବେଳେ ଦେଖିଲେ ସେ ଜାଣିଲେ ଇଏ ହେଉଛନ୍ତି ସେ ପରମ ତତ୍ତ୍ୱ ତତ୍ତ୍ୱପରଂ ଯୋଗିନା। ଏବଂ ବୃଷ୍ଣାଂ ପରଦେବତ୍ୟତି, ବୃଷ୍ଣି ବଂଶରେ ଯେଉଁମାନେ ଥିଲେ ସେମାନେ ଯେମିତି ଆମର ଉଦ୍ଧବ ଇତ୍ୟାଦି ଏମାନେ ଯେତେବେଳେ ଦେଖୁଥିଲେ ସେ ଜାଣିଲେ ଇଏ ହେଉଛି ଆମର ଶ୍ରେଷ୍ଠ ଦେବତା, ବୃଷ୍ଣାଙ୍କ ପରଦେବତ୍ୟତି ବିଦିତ ରଙ୍ଗଗତ ସାଗ୍ରଜ, ଅଗ୍ରଜ ବଳରାମଙ୍କ ସହିତ ଯେତେବେଳେ ଭଗବାନ ସେହି ରଙ୍ଗମଞ୍ଚରେ ପ୍ରବେଶ କରୁଥିଲେ ଏଇଭଳି ଭାବରେ କିଏ କେଉଁଭଳି ଭାବରେ ଅନୁଭବ କରୁଥିଲେ। ତେଣୁ ଭୌମାସୁର କୃଷ୍ଣଙ୍କୁ ଦେଖୁଛନ୍ତି ଶତ୍ରୁ ରୂପରେ ଦେଖୁଛନ୍ତି, ତେଣୁ ସିଏ ଆନନ୍ଦ ପ୍ରାପ୍ତ ହୋଇପାରୁନି ଯଦିଓ ଅନ୍ୟମାନେ ସବୁ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆମେ କହୁଛୁ ନା ସୁଖଦେବ ଗୋସ୍ୱାମୀ ଏଇଟା ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି। ଏବଂ ପରୀକ୍ଷିତ ମହାରାଜ ସହିତ ଯେଉଁମାନେ ଶ୍ରବଣ କରୁଛନ୍ତି 60,000 ମୁଣ୍ଡରେ ସେମାନେ ଶ୍ରବଣ କରୁଛନ୍ତି ସେମାନେ ମଧ୍ୟ ଆନନ୍ଦରେ ଶ୍ରବଣ କରୁଛନ୍ତି। ଏହି ଲୀଳା ପରମ୍ପରାରେ ଚାଲିଛି, ଲୀଳା ବର୍ଣ୍ଣନା ଚାଲିଛି। ଏବଂ ଜୟଦେବ ଗୋସ୍ୱାମୀ ଯେତେବେଳେ ଲୀଳାକୁ ବର୍ଣ୍ଣନା କରୁଛନ୍ତି ସିଏ ମୋତେ ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, ମଧୁପୁର ନରକ ବି ନାଶ ନହେ ଗରୁଡ଼ ଆସନ। ତେଣୁ ଏ କୃଷ୍ଣ ଦେଖିକିରି କ'ଣ କରୁଛନ୍ତି, ସିଏ ନିରୀକ୍ଷ ଦୁର୍ମର୍ଷ ଆଶ୍ରବନ ଏଇଟା ନା ପର ଶ୍ଳୋକଟା କ'ଣ ହେଲା ନା, କୃଷ୍ଣଂଶ ତସ୍ମୈ ବେସୁଜ ଛତଗ୍ନି, ସେ ଏଭଳି ଗୋଟେ ଭାଲା ତିଆରି କରିଥିଲା ବା ସର ତିଆରି କରିଥିଲା ବା ଗୋଟେ ଅସ୍ତ୍ର ତିଆରି କରିଥିଲା, ଗୋଟିଏ ଅସ୍ତ୍ରରେ 100 ସୈନ୍ୟ ହତ ହେବେ, 100 ଲୋକ ହତ ହେବେ, ଶତଘ୍ନି ତାର ଅର୍ଥ ନାମରୁ ଜଣାପଡ଼ୁ ସେଇଟା ଶତଘ୍ନି, 100 ବ୍ୟକ୍ତିଙ୍କୁ ସେ ନ କହିଲେ ହତ୍ୟା କରିବ ଶତଘ୍ନି, ସେଇଭଳି ଭାବରେ ସେଇ ଶତଘ୍ନିକୁ ସେ ବେସୁଜ ଛାଡ଼ିଲା। ତେଣୁ ଭଗବାନ ଯୋଦ୍ଧା ଅସ୍ତ ସର୍ବେ ଯୁଗପତ ଛ ବିଭ୍ୟଧୁ, ଏବଂ ତାଙ୍କ ସହିତ ଯେତେ ଯୋଦ୍ଧା ସବୁ ଥିଲେ ସେମାନେ ମଧ୍ୟ ଏକ ସମୟରେ ଯୁଗପତ, ଯୁଗପତ କହିଲେ ଏକ ସମୟରେ ସମସ୍ତେ ତାଙ୍କୁ ଯୁଦ୍ଧ ସବୁ ତାଙ୍କର ଅସ୍ତ୍ର ଛାଡ଼ିଲେ, ସେମାନେ ମଧ୍ୟ ସବୁ ଶତଘ୍ନି ଧାରଣ କରିଥିଲେ। ଏତେ ହଜାର ହଜାର ଲୋକମାନଙ୍କ ସହିତ ସବୁ ଆସୁଛନ୍ତି, ସବୁ ଭଗବାନ ସହ ଯୁଦ୍ଧ କରୁଛନ୍ତି, ଭଗବାନ କୃଷ୍ଣ ସିଏ ଭଗବାନ, ତେଣୁ ଭଗବାନଙ୍କ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ନରକାସୁର ଥ୍ରୀ ହୁଇଜ୍ ଶତଘ୍ନି, ଶତଘ୍ନି କହିଲେ ଏକାଥରକେ 100 ଲୋକଙ୍କୁ ହତ୍ୟା କରିପାରିବ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, କୃଷ୍ଣଂ ଶ୍ୟାମ ସୁନ୍ଦରଂ ସଭାର୍ଯ୍ୟଂ ଦୃଷ୍ଟିଏତି, କୃଷ୍ଣ କହିଲେ ତାଙ୍କୁ ସେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି। କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି କ'ଣ ନା, ଇଏ ଚିନ୍ତା କରୁଛନ୍ତି ହେଉଛି କୃଷ୍ଣ, ରାକାସୁର ଚିନ୍ତା କରୁଛନ୍ତି, ଇଏ ହେଉଛନ୍ତି ଭୌମାସୁର ଚିନ୍ତା କରୁଛନ୍ତି, ଇଏ ହେଉଛନ୍ତି କୃଷ୍ଣ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କର ଭାବନା କ'ଣ ନା, ଶ୍ୟାମ ସୁନ୍ଦର, ଶ୍ୟାମ ରୂପ ହେଲେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ସିଏ, ଶ୍ୟାମ ସୁନ୍ଦର ଏବଂ ସଭାର୍ଯ୍ୟମ ତାଙ୍କ ଭାର୍ଯ୍ୟଙ୍କ ସହ ଦେଖୁଛନ୍ତି ସିଏ, ତେଣୁ କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି। କିନ୍ତୁ ମହାକ୍ରୋଧ ତାଦୃଶ ତଂ ଦୁଷ୍ଟୁଆ ବି, ଭଗବାନ ଏତେ ସୁନ୍ଦର କିନ୍ତୁ ଇଏ ବହୁତ କ୍ରୋଧରେ ରହିଛନ୍ତି, ମହାକ୍ରୋଧ ବହୁତ କ୍ରୋଧ, କ୍ରୋଧ ଯେତେବେଳେ ଆସେ ସେତେବେଳେ ବୁଦ୍ଧି କାମ କରେ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ଯେତେବେଳେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ଆମର ଯେତେବେଳେ କ୍ରୋଧ ଆସୁଛି ସେଠି କୁହାଗଲା କ'ଣ ନା, କ'ଣ ଆମେ ଯେଉଁ ରହିଛେ ବିଭିନ୍ନ ପ୍ରକାର ଯେଉଁ କାମନା ରହୁଛି, ସଂଘାତ ସଂଜାୟତେ କାମ, କାମାତ କ୍ରୋଧ ବିଜାୟତେ, କ୍ରୋଧାତ୍ ଭବତି ସମୂହ, ସମୂହ ସ୍ମୃତି ବିଭ୍ରମ, ସ୍ମୃତିଭ୍ରଂଶାତ୍ ବୁଦ୍ଧିନାଶୋ, ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ, ଏଇଟା ଆମର ଯେଉଁ ବିଭିନ୍ନ ପ୍ରକାର କାମନା ରହୁଛି ବା ଆସକ୍ତି ରହୁଛି, ଏ ଆସକ୍ତିରୁ କାମଜାତ ହେଉଛି, ସଂଘାତ ସଂଜାୟତେ କାମ, କାମଟା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧରେ ପରିଣତ ହୋଇଯାଉଛି ସେଇ କାମ। ଆମର କୁହାଯାଏ କାମ ହେଉଛି ବଡ଼ ଭାଇ, କ୍ରୋଧ ହେଉଛି ସାନ ଭାଇ, ନା କ'ଣ ଏମିତି ଗୋଟେ ରହିଛି, କାମ ସାନ ଭାଇ, କ୍ରୋଧ ବଡ଼ ଭାଇ, ଏମିତି ଗୋଟେ ଗୋଟେ କହିଛି। ଯେମିତି ଆମେ ଦେଖିବା ଶିବଜୀ, ଶିବଜୀ କାମର ଅରି ସିଏ, ଯେତେବେଳେ ଶିବଜୀ ତପସ୍ୟା କରୁଥିଲେ ତାଙ୍କର ପ୍ରଥମ ପତ୍ନୀ ଯେଉଁ ରହୁଛନ୍ତି ସତୀ, ସତୀଦେବୀ ଯେତେବେଳେ ପ୍ରାଣତ୍ୟାଗ କଲେ ଆତ୍ମାହୁତି ଦେଲେ ସେହି ସମୟରେ, ତାପରେ ସେ ମୋତେ ଧ୍ୟାନ କରୁଥିଲେ, ଭଗବାନ ଧ୍ୟାନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ପଞ୍ଚମୁଖରେ ଭଗବାନ ସେ ଭଗବାନଙ୍କ ନାମ ଗାନ କରନ୍ତି, ଏଇ ନାମ ପଞ୍ଚମୁଖୀ ଗାନ, ଶିବଜୀ ପଞ୍ଚମୁଖରେ ଗାନ କରୁଛନ୍ତି ଭଗବାନ ନାମ, ଧ୍ୟାନ କରୁଥିଲେ। କୁମାର ରହିଛି, କୁମାର ସମ୍ଭବରେ କାଳିଦାସ ଏଇଟାକୁ ରଚନା କରିଛନ୍ତି ଶିବଜୀଙ୍କର କଥା, ଇଏ ହେଉଛନ୍ତି ଧୀର, ଶିବଜୀ ଏଭଳି ଧୀର ଥିଲେ। ଏମିତିକି ସେ ଯେଉଁ ତାଙ୍କର ପତ୍ନୀ ଯିଏ ଥିଲେ ସତୀ, ସିଏ ଆସିଲେ କ'ଣ ପାର୍ବତୀ ରୂପରେ ଆସିଲେ, ସେ ପାର୍ବତୀ ଶିବଜୀଙ୍କୁ ପ୍ରାପ୍ତ ହେବା ପାଇଁ ବହୁତ ତପସ୍ୟା କରୁଥିଲେ। ଏମିତିକି ଦେବତାମାନେ ଚାହାନ୍ତି କେମିତି ଶୀଘ୍ର ଶିବଜୀ ପାର୍ବତୀଙ୍କୁ ବିବାହ କରନ୍ତୁ, କାରଣ ଶିବ ଓ ପାର୍ବତୀଙ୍କର ଯେଉଁ ପୁତ୍ର ସନ୍ତାନ ଜାତ ହେବେ ସେ ଦେବତାମାନଙ୍କର ସେନାପତି ହେବେ। ଭଗବତ ଗୀତାରେ ଭଗବାନ ସେଇଟା କହିଛନ୍ତି, ସେନାନୀ ନାମ ଅହମ୍ ସ୍କନ୍ଦ, ସେନାପତିମାନଙ୍କ ଭିତରେ ମୋ ଯେଉଁ ସ୍କନ୍ଦ ଏ ଭଗବାନ ଜଣେ ବିଭୂତି, ଏ କାର୍ତ୍ତିକେୟ ଯେଉଁ ଆସିଲେ ଶିବଜୀ ଏବଂ ପାର୍ବତୀଙ୍କର ମିଳନରେ ଆସିବେ, କିନ୍ତୁ ଇଏ ତ ଧ୍ୟାନଗ୍ରସ୍ତ ହୋଇଛନ୍ତି। ଏମିତିକି ପାର୍ବତୀ ତାଙ୍କର ଲିଙ୍ଗ ଆରାଧନ କଲେ ମଧ୍ୟ ସେ ବିଚଳିତ ହେଉନାହାନ୍ତି। କୁମାର ସମ୍ଭବରେ କାଳିଦାସ ସେଟା ବର୍ଣ୍ଣନା କରିଛନ୍ତି, ଇଏ ହେଉଛନ୍ତି ଧୀର ବ୍ୟକ୍ତି, ବିଚଳିତ ହେବେ ନାହିଁ, ଧୀର ଧୀର ସ୍ତତ୍ର ନ ମୁହେତି କୁହାଯାଇଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଇଏ କରୁଛନ୍ତି, ତେଣୁ ଦେବତାମାନେ ପଠାଇଲେ, କାମଦେବଙ୍କୁ ପଠାଇଲେ, କାମଦେବଙ୍କୁ ପଠାଇଲେ ଅପ୍ସରାମାନଙ୍କ ସହିତ, ଆଉ ବିଭିନ୍ନ ପ୍ରକାର ତାଙ୍କର ପାଞ୍ଚ ବାଣ ରହିଛି, କାମଦେବଙ୍କର ପାଞ୍ଚଟି ବାଣ ରହିଛି। ଶିଳ୍ପଉପାଦ ମହାରାଜ କହନ୍ତି ଏ ପାଞ୍ଚଟି ବାଣ ହେଉଛି ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏଇ ପାଞ୍ଚଟି ବାଣ। ଭୌତିକ ଜଗତରେ ଏଇଭଳି ଭାବରେ ସମସ୍ତେ ଆକର୍ଷିତ ହୋଇକି ରହୁଛନ୍ତି ଭୌତିକ ଜଗତରେ। ତେଣୁ ଯେତେବେଳେ ଯାଇଥିଲେ କାମଦେବ ତାଙ୍କର ଯେତେ ବାଣ ମାରିଲେ ଶିବଜୀଙ୍କର ବିଚଳିତ ହେଲେ ନାହିଁ, ବରଂ ତାଙ୍କର ତୃତୀୟ ନେତ୍ର ଖୋଲିଗଲା, କାମ ଦ୍ୱାରା ସେ ପ୍ରଭାବିତ ହେଲେ ନାହିଁ, ତାଙ୍କର କ୍ରୋଧ ଜାହାତ ହେଲା। ତୃତୀୟ ନେତ୍ର ଯେତେବେଳେ ଖୋଲିଗଲା ସେତେବେଳେ ସେ କାମଦେବ ଧ୍ୱଂସ ହୋଇଗଲେ। ଏ ବହୁତ ଘଟଣା ରହିଛି, ବଡ଼ କଥା ସବୁ ରହିଛି, ଆଉ ପରପରେ ସେ କଥା ଆସିବ, ପରପରେ ନା ପୂର୍ବରୁ ବର୍ଣ୍ଣନା କରାଯାଇଛି। ଯେଉଁ ଭଗବାନ ବିବାହ କରିଥିଲେ ରୋହିଣୀଙ୍କୁ, ଏ ସରି କ'ଣ ତାଙ୍କ ନା, ଯେଉଁ ପ୍ରଥମ ପତ୍ନୀ ରୁକ୍ମିଣୀଙ୍କୁ, ରୁକ୍ମିଣୀଙ୍କୁ ଯେଉଁ ବିବାହ କରିଥିଲେ, ତାଙ୍କର ଯେଉଁ ପୁତ୍ର, ତାଙ୍କର ପୁତ୍ର ସେ ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନକୁ ଏ ସମ୍ବରାସୁର ନେଇଯାଇଥିଲେ। ଏଇସବୁ ଘଟଣା ଆମେ ପୂର୍ବରୁ ବର୍ଣ୍ଣନା କରାଯାଇଛି। ସମ୍ବରାସୁର ପ୍ରଦ୍ୟୁମ୍ନ ହେଉଛନ୍ତି ସେ କାମଦେବ। ଯାହା ହଉ, ଏଇଟା ଆମର କହିବାର ଉଦ୍ଦେଶ୍ୟ ଥିଲା, ଶିବଜୀ ଯଦିଓ କାମକୁ ଜୟ କଲେ କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ, କ୍ରୋଧକୁ ଜୟ କରିପାରିଲେ ନାହିଁ। ତେଣୁ ଇଏ କ୍ରୋଧ ଯେଉଁ ରହିଛି, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। କାମା ସଂଜ୍ଞା ସଂଜାତ କାମ, କାମା କ୍ରୋଧ ବି ଯାଏ, କ୍ରୋଧାଦ୍ଭବତି ସମୋହ, କ୍ରୋଧରୁ ମୋହ ଆସିଯାଉଛି, ସମ୍ୟକ ମୋହ ଆସି ସମୋହ, ସମୂହ ସମୂହା ସ୍ମୃତି ବିଭ୍ରମ, ସମୂହ ଯେତେବେଳେ ଆସିବ ସେତେବେଳେ ସ୍ମୃତି ନଷ୍ଟ ହୋଇଯିବ, ଆମର ଯେଉଁ ସ୍ମୃତି ଶକ୍ତି ରହିଛି ସେଇଟା ନଷ୍ଟ ହୋଇଯିବ। ସ୍ମୃତି ଭ୍ରଂଶାତ୍ ବୁଦ୍ଧି ନା ଆସୋ, ଯେତେବେଳେ ସ୍ମୃତି ଭ୍ରଂଶ ହୋଇଯାଉଛି ସେତେବେଳେ ଆମର ବୁଦ୍ଧି ନଷ୍ଟ ହୋଇଯାଉଛି, ବୁଦ୍ଧି ନଷ୍ଟ ବୁଦ୍ଧି ଭ୍ରାସୋ, ଏବଂ ସମୂହା ସ୍ମୃତି ବିଭ୍ରମ, ସ୍ମୃତି ଭ୍ରଂଶାତ୍ ବୁଦ୍ଧି ନା ଆସୋ, ବୁଦ୍ଧି ନା ଆସାତ୍ ପ୍ରଣଶ୍ରୁତି। ଆମର ବୁଦ୍ଧି ଯଦି ନଷ୍ଟ ହୋଇଗଲା ତାହେଲେ ଆମର ପତନ ହୋଇଗଲା। ତେଣୁ ଆଙ୍କର ମଧ୍ୟ ସେହିଭଳି ଭାବରେ କ୍ରୋଧ, ବହୁତ କ୍ରୋଧରେ, କିନ୍ତୁ ମହାକ୍ରୋଧ ତାଦୃଶଂ ତଂ ଦୁଷ୍ଟୁଆପି, ତାକୁ ଏତେ କ୍ରୋଧ ରହିଛି କିନ୍ତୁ ତଥାପି ଭଗବାନ ତାଙ୍କୁ ସୁନ୍ଦର ଦେଖାଯାଉଛନ୍ତି। କୃଷ୍ଣ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ୟାମ ସୁନ୍ଦର, ସୁନ୍ଦର ସିଏ ଶ୍ୟାମ ବର୍ଣ୍ଣ ହେଲେ ମଧ୍ୟ ଆମର ଦେଖିବା କଳା ଲୋକ କି ସୁନ୍ଦର ଦେଖାଯାଆନ୍ତିନି, ଅସୁନ୍ଦର ଲୋକ କଳା ହୋଇଗଲେ, ସେ ସୀତାରାମ ଲକ୍ଷ୍ମଣ ଯେଉଁ କି ଯାଏ। ତେଣୁ କିନ୍ତୁ ଭଗବାନ ଶ୍ୟାମ, ଶ୍ୟାମ ହେଲେ କ'ଣ ସୁନ୍ଦର, ସେ ଶ୍ୟାମ ସୁନ୍ଦର, ସେ ସବୁ ସୌନ୍ଦର୍ଯ୍ୟର ତାଙ୍କ ପାଖରେ ରହିଛି। ଏବଂ କୃଷ୍ଣଙ୍କର ଯେଉଁ ରହିଛି, ଭଗବାନଙ୍କର ଯେତେ ବିଷ୍ଣୁ ମୂର୍ତ୍ତି ରହିଛି, ଯେତେ ସବୁ ଗୁଣ ରହିଛି, ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତା ଭିତରେ ଚାରୋଟି ହେଉଛି ତାଙ୍କର ବିଶେଷତ୍ଵ ରହିଛି କୃଷ୍ଣଙ୍କର। ଏଇ ବିଷ୍ଣୁମାନେ ମଧ୍ୟ ବିଷ୍ଣୁଙ୍କର ଯେଉଁ ରହିଛି, ଯେଉଁ ଗୁଣ ସବୁ ରହିଛି ବା ଶକ୍ତି ସବୁ ରହିଛି, କୃଷ୍ଣଙ୍କ ସହିତ ସେ ସମାନ ହୋଇପାରିବେ ନାହିଁ ଚାରୋଟିରେ। ଅସମ୍ବଦ୍ଧ ବସ୍ତୁ ସିଏ ଭଗବାନ କୃଷ୍ଣ, କ'ଣ କ'ଣ ନା, ଭଗବାନଙ୍କ ରୂପ ମାଧୁରୀ, ରୂପ ମାଧୁରୀ, ଶ୍ୟାମ ସୁନ୍ଦର ଏଠି କୁହାଯାଉଛି, ଶ୍ୟାମ ସୁନ୍ଦର କୃଷ୍ଣ, ରୂପ ମାଧୁରୀ, ତାଙ୍କର ବେଣୁ ମାଧୁରୀ, ତାଙ୍କର ଲୀଳା ମାଧୁରୀ, ତାଙ୍କ ପ୍ରେମ ମାଧୁରୀ, ଏ ଚାରୋଟି ମାଧୁରୀରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ରୂପ ଗୋସ୍ୱାମୀ ତାଙ୍କର ଭକ୍ତିର ସହମତ ସୁନ୍ଦର ବର୍ଣ୍ଣନା କରିଛନ୍ତି, ଏ ଚାରୋଟି ମାଧୁରୀ କୃଷ୍ଣଙ୍କର ବିଶେଷତ୍ଵ, କେହି ସମାନ ହୋଇପାରିବେ ନାହିଁ। ଏ ଶ୍ୟାମବର୍ଣ୍ଣ ହେଲେ ମଧ୍ୟ କିନ୍ତୁ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଠି ସନାତନ ଗୋସ୍ୱାମୀ ସେ କଥା, କୃଷ୍ଣ କହିଲେ ଶ୍ୟାମ ସୁନ୍ଦରମ୍ ଏବଂ ସଭାର୍ଯ୍ୟମ୍, ତେଣୁ ଏତେ କ୍ରୋଧ ଏଠି କହୁଛନ୍ତି ସେ ମହାକ୍ରୋଧ ତାଦୃଶ ତାଙ୍କ ଦୃଷ୍ଟୁଆ ବି, ଏତେ କ୍ରୋଧ ତାର ରହିଛି କିନ୍ତୁ ତଥାପି ଭଗବାନ ତାକୁ ଅସୁନ୍ଦର ଦେଖାଯାଉନାହାନ୍ତି। ଆମେ ଯଦି ଜଣଙ୍କ ଉପରେ କ୍ରୋଧ କରିବା, ଏ ସୁନ୍ଦର ବ୍ୟକ୍ତି ହେଲେ ମଧ୍ୟ ଆମକୁ ଲାଗିବ ସୁନ୍ଦର ଲାଗିବ ନାହିଁ, ଅସୁନ୍ଦର ଲାଗିବ, କାରଣ ଆମର କ୍ରୋଧରେ ଆମର ବୁଦ୍ଧି ନଷ୍ଟ ହୋଇଯାଇଛି। କିନ୍ତୁ ଭଗବାନ, ଇଏ ଭଗବାନଙ୍କ ଯେଉଁ ସୌନ୍ଦର୍ଯ୍ୟ ରହିଛି, ସେ ସୌନ୍ଦର୍ଯ୍ୟଟା ତାଙ୍କୁ ଅସୁନ୍ଦର ଦେଖାଯାଉ ନାହିଁ। ତେଣୁ ସେ କୃଷ୍ଣ ଶବ୍ଦ ବ୍ୟବହାର କରାଯାଏ, ସନାତନ ଗୋସ୍ୱାମୀ ତାଙ୍କର ଟିକାରେ କଥା କହୁଛନ୍ତି। दृष्टि अहो महादारुणोत्तम इति भाव ये जो रही कृष्ण ताकु हत्या करने महादारुण महादारुण ये सुंदर देखा जा तथापि हत्या करने पछू ना महादारुणोत्तम इति भाव ताकु हत्या करने से सतवनी छाड़ी से तेणु ये भाव जो वर्णना कर शतग्नि शक्ति विशेषण सब रही आमर समय होगा ये सब चलिए पंदर रु बैस चौदह रु प्रकृत आरंभ हो चौदह रु बैस ये नौटी श्लोक वर्णना कर नरक को कि भगवान विनाश कर कहीं जाते ना ये सत्यभामा ये भूमिदेवी अवतार भूमिदेवी अवतार भूमिदेवी जो पुत्र जात होते पूर्व वर्णना कर नरकासुर जो जात भूमिदेवी प्रार्थना करते भगवान को कारण ये असुर हो गल तो जो भगवान को हत्या कर भगवान प्रार्थना कले मो पुत्र को रक्षा करतु भाव कही तेणु भगवान तुम्हें गोटे अस्त्र देते गोटे सर सर दे जो सर द्वारा कहीं हत्या करें ना अन्य स्थान सब वर्णना कर सर थी तेणु से जगत को जीतिक रही थे तीन भुवन से कौन सहित कहीं जय कर जय करई कि शिवजी आराधना त्रिशूल प्राप्त होते त्रिशूल प्राप्त होते तेणु त्रिशूल जो प्राप्त हेले से सर को पुत्र को दे भगदत्त भगदत्त कथा आसब ये महाभारत भगदत्त कथा रही महाभारत गोटे प्रसंग रही भगदत्त जो ये भगवान ये हत्या कले पुत्र को हत्या कले पुत्र को अर्जुन हत्या कर महाभारत वर्णना कर जिते ये पाइले कौन ये जो नरकासुर शिवजी पाइले कृपा पाइले त्रिशूल को पाइले अस्त्र गोटे पाइले तेणु से आर भय चलीगला से अस्त्र को पुत्र को देदेले पुत्र को रक्षा कर अस्त्र धरिक आसते महाभारत युद्ध युद्ध होता से ही समय भगदत्त भगवान विरुद्ध युद्ध करुले सी युद्ध करुले कौरव पक्षर युद्ध करुले तेणु सी जो बड़े युद्ध करजुन सामना होते भगवान कौन कले जो से तीरटा को छाड़देला से अस्त्र से भगवान देते अस्त्र से छाड़देला अर्जुन मृत्युवरण कर भगवान से अस्त्र अर्जुन मृत्युवरण करते कि भगवान अर्जुन को यह भाव रथ को चालना कले भगवान रक्षा कर अर्जुन को पाखे निजे ठिया हीगले निजे ठिया हीगले महाभारत से वर्णना करजे ठिया हीगले तेणु से अस्त्र जो छाड़ी भगदत्त से अस्त्र भगवान को स्पर्श कला गोटे फूलमाड़े परिणत होगा सीटा भगवान से अस्त्र भगवान कौन कार्य कर तेणु फूल महाराण परिणत हो गला अर्जुन पचारे प्रभु आप कहीं भाव में पक्षपात मान ये युद्ध अंशग्रहण कले तेणु भगवान कहले कथी महाभारत वर्णना कर भगदत्त कथा पर आसब ये पचास षाठी वर्ष पर घटना यहाँ जहाँ भी प्रसंग आसीगला कहार उद्देश्य था जे भूमिदेवी प्रार्थना करते विभिन्न प्रार्थना करते तुम अनुमति ही मुझे हत्या करी ना से हत्या करी ना से सब व्यवस्था करते कि ये जिते बर्तमान युद्ध करेंगे से सत्यभामा कह हाँ शीघ्र हत्या कर सत्यभामा कहे यह दारुण युद्ध करेंगे महादारुण भी ये सब कथा वर्णना कर पंदर रु बैश आहरी षोल रु बैश आम शुणा तेणु आम कथा गुट विश्राम देवा विश्राम पूर्व दया मिनट भगवान नाम कीर्तन करके कथ विश्राम देवा।